ആകാശവാണി ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଦେଶର 103 ପୁନଃ ବିକଶିତ ରେଳ ଷ୍ଟେସନକୁ ଆସନ୍ତାକାଲି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପରେସନ ସିନ୍ଦୁର ସମ୍ପର୍କରେ ଅବଗତ କରାଇବା ଲକ୍ଷ୍ୟ ନେଇ ଗଠିତ 7 ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ମଧ୍ୟରୁ ଜେଡିୟୁ ସାଂସଦଙ୍କ ନେତୃତ୍ୱାଧୀନ ଦଳର ଗସ୍ତ ଆରମ୍ଭ। ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ 20 ମାଓବାଦୀ ନିହତ। ଭାରତର ପ୍ରଥମ ପୂର୍ଣ୍ଣ ସାକ୍ଷର ରାଜ୍ୟ ଭାବେ ମାନ୍ୟତା ପାଇଲା ମିଜୋରାମ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ 18 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 103 ପୁନଃ ବିକଶିତ ରେଳ ଷ୍ଟେସନ ଉଦ୍ଘାଟନ କରିବେ। କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଅବସ୍ଥିତ ମାହେ ରେଳ ଷ୍ଟେସନ ଏହି ପୁନଃ ବିକଶିତ ପଦକ୍ଷେପରେ ଅନ୍ତର୍ଭୁକ୍ତ ହୋଇଛି। ଏହି ଯୋଜନା ଅଧୀନରେ ମାହେ ଷ୍ଟେସନରେ ନୂତନ ଭାବେ ନିର୍ମିତ ପ୍ରତୀକ୍ଷା କକ୍ଷ, ଉନ୍ନତ ଶୌଚାଳୟ, ଅତ୍ୟାଧୁନିକ ପ୍ଲାଟଫର୍ମ, ଆଶ୍ରୟସ୍ଥଳ ଭଳି ଉନ୍ନତ ଯାତ୍ରୀ ସୁବିଧା ସହିତ ସଜ୍ଜିତ କରାଯାଇଛି। ଉନ୍ନତ ସୁବିଧା ସୁଯୋଗ ଥିବା ଏହି ଷ୍ଟେସନର ପ୍ରବେଶ ପଥକୁ ବିକଶିତ କରାଯିବା ସହ 7000 ବର୍ଗ ମିଟରରେ ବିସ୍ତାରିତ 2- ଓ 4-ଚକିଆ ଯାନ ପାଇଁ ପାର୍କିଂ ଜୋନ୍ର ବ୍ୟବସ୍ଥା କରାଯାଇଛି। ଦିବ୍ୟାଙ୍ଗଜନଙ୍କ ଲାଗି ସମସ୍ତ ପ୍ରକାର ସୁବିଧା ମଧ୍ୟ କରାଯାଇଛି। ଯାତ୍ରୀଙ୍କ ସୁବିଧା ଦୃଷ୍ଟିକୁ ରଖି ଷ୍ଟେସନରେ ବର୍ତ୍ତମାନ 120 ନୂତନ କଂକ୍ରିଟ୍ ବେଞ୍ଚ, 40 ଅତିରିକ୍ତ ମୋବାଇଲ୍ ଚାର୍ଜିଂ ପଏଣ୍ଟ, 21 ନୂତନ ପାଣି ପଏଣ୍ଟ ଏବଂ 80 ଡଷ୍ଟବିନ୍ ରଖାଯାଇଛି। ଭାରତର ଅପରେସନ ସିନ୍ଦୁର ଉପରେ କୂଟନୈତିକ ପ୍ରଚାର ଓ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦକୁ ସର୍ବସମ୍ମୁଖକୁ ଆଣିବା ପାଇଁ ଜେଡିୟୁ ସାଂସଦ ସଞ୍ଜୟ କୁମାର ଝାଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ଆଜି 5 ରାଷ୍ଟ୍ର ଗସ୍ତ କରିଛନ୍ତି। ଏହି ପ୍ରତିନିଧି ଦଳ ସମସ୍ତ ପ୍ରକାରର ଆତଙ୍କବାଦ ବିରୋଧରେ ଦେଶର ଦୃଢ଼ ଆଭିମୁଖ୍ୟକୁ ପ୍ରଦର୍ଶିତ କରିବା ପାଇଁ ଇଣ୍ଡୋନେସିଆ, ମାଲେସିଆ, ଦକ୍ଷିଣ କୋରିଆ, ଜାପାନ ଏବଂ ସିଙ୍ଗାପୁର ଗସ୍ତରେ ଯାଉଛନ୍ତି। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଶ୍ରୀ ଝା କହିଛନ୍ତି, ଆତଙ୍କବାଦ ପାକିସ୍ତାନର ଏକ ରାଷ୍ଟ୍ରନୀତିର ଏକ ଅଂଶ ପାଲଟିଛି। ଏହି ପ୍ରତିନିଧି ଦଳ ଗସ୍ତ ମାଧ୍ୟମରେ ଇସଲାମବାଦ କିପରି ଆତଙ୍କବାଦକୁ ପୃଷ୍ଠପୋଷକତା ଦେଉଛି ସେ ବିଷୟରେ ଅବଗତ କରାଇବ।
ଆତଙ୍କବାଦ ଯୋ ହେ ଓ ପାକିସ୍ତାନ କି ଷ୍ଟେଟ ପଲିସି ଇନକେ ନକାବ କୁ ଉତାରନା ୱହାଁ ସେ କୋଇ ଦୋ ଚାର ଲୋକ ଏସେ ନହିଁ ଆତେ ହୈଁ ପୁରା ଷ୍ଟେଟ ଉସକୋ ସ୍ପନ୍ସର କରତା ହୈ ପୁରା ଥ୍ରାଇବ କରତା ହୈ ଷ୍ଟେଟ କେ ସପୋର୍ଟ ସେ ଇସ ବାତ କୋ ପୁରେ ଦୁନିଆ ମେ ଜା କରକେ ବତାନା ଐସା ନହିଁ ହୋଗା କି ହମାରେ ୟହାଁ ଆକର କେ ଟେରରିଷ୍ଟ ଆକ୍ଟିଭିଟି କରତେ ରହିଏ ଔର ଉସକୋ ହମ ଝେଲତେ ରହେଙ୍ଗେ।
ସେହିପରି ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଦେଙ୍କ ନେତୃତ୍ୱରେ ଆଉ ଏକ ପ୍ରତିନିଧି ଦଳ ଆଜି ୟୁଏଇ, ଲାଇବେରିଆ, କଙ୍ଗୋ ଗଣରାଜ୍ୟ ଓ ସିଏରା ଲିଓନ୍ ମଧ୍ୟ ଯାତ୍ରା କରିବେ। ସୂଚନାଯୋଗ୍ୟ, ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ଭାରତ ବିଶ୍ୱ ସମୁଦାୟକୁ ଅବଗତ କରାଇବା ଲାଗି ଏହି ଅଭିଯାନ ଜାରି ରଖିଛି। ଏଥିପାଇଁ 7 ବହୁଦଳୀୟ ପ୍ରତିନିଧି ଦଳ ଗଠନ କରାଯାଇଛି। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଦୃଢ଼ ଆଭିମୁଖ୍ୟ ପୋଷଣ କରିବା ସହ ଶୂନ୍ୟ ସହନଶୀଳତାର ବାର୍ତ୍ତା ଦେବା ପାଇଁ ଏହିସବୁ ପ୍ରତିନିଧି ମଣ୍ଡଳୀ ଆସନ୍ତା ମାସ 5 ସୁଦ୍ଧା ମୋଟ 32 ଦେଶ ଗସ୍ତ କରିବେ। ଗତକାଲି ବୈଦେଶିକ ବ୍ୟାପାର ସଚିବ ବିକ୍ରମ ମିଶ୍ର ନୂଆଦିଲ୍ଲୀର ସଂସଦ ଭବନଠାରେ 3 ପ୍ରତିନିଧି ମଣ୍ଡଳର ସଦସ୍ୟଙ୍କୁ ଏନେଇ ସୂଚନା ଦେଇଥିଲେ। ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଆଭୁଜମାଡ଼ ଅଞ୍ଚଳରେ ସୁରକ୍ଷା ବାହିନୀ ସହ ହୋଇଥିବା ଏକ ଗୁଳି ବିନିମୟରେ ଅତିକମ୍ରେ 20 ମାଓବାଦୀ ନିହତ ହୋଇଛନ୍ତି। ଏଥିରେ ମାଓବାଦୀଙ୍କ ଜଣେ ଶୀର୍ଷ ନେତା ନିହତ ହୋଇଥିବା ଜଣାପଡ଼ିଛି। ଗୁଳି ବିନିମୟ ବେଳେ ସୁରକ୍ଷା ବାହିନୀର ଜଣେ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଖବର ମିଳିଛି। ଛତିଶଗଡ଼ର ନାରାୟଣପୁର, ଦାନ୍ତେୱାଡ଼ା, ବିଜାପୁର, କୁଣ୍ଡାଗାଁରେ ଜିଲ୍ଲା ରିଜର୍ଭ ବାହିନୀର ଏକ ଦଳ ଆଭୁଜାମାଡ଼ ଅଞ୍ଚଳରେ ବହୁ ସଂଖ୍ୟକ ମାଓବାଦୀ ଉପସ୍ଥିତ ଥିବା ବିଷୟରେ ସୂଚନା ପାଇବା ପରେ 2 ପୂର୍ବେ ଏକ ମିଳିତ ଅଭିଯାନ ଆରମ୍ଭ କରିଥିଲା। ଆଜି ସକାଳଠାରୁ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ଆଜି ହେଉଛି 34ତମ ଶ୍ରାଦ୍ଧ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଶ୍ରୀ ଗାନ୍ଧୀଙ୍କ ସ୍କୃତିଚାରଣ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଏବଂ ବରିଷ୍ଠ ନେତା ରାହୁଲ ଗାନ୍ଧୀ ନୂଆଦିଲ୍ଲୀର ବୀରଭୂମିଠାରେ ଶ୍ରୀ ଗାନ୍ଧୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମିଜୋରାମକୁ ଭାରତର ପ୍ରଥମ ପୂର୍ଣ୍ଣ ସାକ୍ଷର ରାଜ୍ୟ ଭାବେ ଘୋଷଣା କରାଯାଇଛି। ଏହା ରାଜ୍ୟର ଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ମାଇଲଖୁଣ୍ଟ ହୋଇପାରିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହି ଅବସରରେ ସେ ମିଜୋରାମବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ କହିଛନ୍ତି, ଏହା ରାଜ୍ୟର ଶିକ୍ଷା କ୍ଷେତ୍ରରେ ଏକ ସ୍କରଣୀୟ ମୁହୂର୍ତ୍ତ ଆଣିଦେଇଥିବା ବେଳେ ଦେଶ ପାଇଁ ମଧ୍ୟ ଗୌରବର ବିଷୟ ହୋଇଛି। ଶ୍ରୀ ପ୍ରଧାନ କହିଛନ୍ତି, ଏହା ଜନସାଧାରଣ ଓ ରାଜ୍ୟ ସରକାରଙ୍କ ସଫଳ ପ୍ରୟାସ ଯୋଗୁଁ ସମ୍ଭବ ହୋଇଛି। ମିଜୋରାମର ଏହି ସଫଳତା ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ବିକାଶ ଲକ୍ଷ୍ୟ ହାସଲ ଦିଗରେ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶ ସୁରକ୍ଷା ପରିଷଦକୁ କହିଛନ୍ତି, ଆତଙ୍କବାଦର ମୁକାବିଲା ଓ ସାମୁଦ୍ରିକ ସୁରକ୍ଷା ସୁନିଶ୍ଚିତ କରିବା ଭାରତର ଜାତୀୟ ସୁରକ୍ଷା ଓ ଆର୍ଥିକ ସ୍ୱାର୍ଥ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାମୁଦ୍ରିକ ସୁରକ୍ଷା ଉପରେ ଏକ ବିତର୍କରେ ଭାଷଣ ଦେଇ ଶ୍ରୀ ହରିଶ ଭାରତର ବ୍ୟାପକ ସାମୁଦ୍ରିକ ରଣନୀତିକୁ ଦର୍ଶାଇଛନ୍ତି ଯେ ଯାହା ରାଷ୍ଟ୍ରଭିତ୍ତିକ ବିପଦ, ଆତଙ୍କବାଦ, ଚୋରାଚାଲାଣ, ଜଳଦସ୍ୟୁ ଏବଂ ବେଆଇନ ଭାବେ ମାଛ ଧରିବା ଭଳି ଅଣପାରମ୍ପରିକ ଆହ୍ୱାନକୁ ମୁକାବିଲା କରିବା ଦିଗରେ ସହାୟକ ହେବ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହାସାଗର ପଦକ୍ଷେପ ସହିତ ସମନ୍ୱିତ ଭାରତର ଆଭିମୁଖ୍ୟ, ପର୍ଯ୍ୟବେକ୍ଷଣ, ଆଞ୍ଚଳିକ କୂଟନୀତି, ବିଶ୍ୱ ସହଯୋଗ ଏବଂ ଭିତ୍ତିଭୂମି ବିକାଶ ସମେତ ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଛନ୍ତି। ଶ୍ରୀ ହରିଶ ପଶ୍ଚିମ ଆରବ ସାଗରରେ ଭାରତୀୟ ନୌସେନାର 35ରୁ ଅଧିକ ଜାହାଜ ମୁତୟନ, 30 ଘଟଣାରେ ପ୍ରତିକ୍ରିୟା ପ୍ରକାଶ, 520 କ୍ରିୟୁ ସଦସ୍ୟଙୁ ଉଦ୍ଧାର ଓ $5.3 ବିଲିୟନ ମୂଲ୍ୟର ମାଲ ପରିବହନ କରୁଥିବା 312 ବାଣିଜ୍ୟିକ ଜାହାଜକୁ ସୁରକ୍ଷା ପ୍ରଦାନ କରିବା ବିଷୟରେ ଉଲ୍ଲେଖ କରିଛନ୍ତି। ହୁଥି ଆକ୍ରମଣ ଓ ଲୋହିତ ସାଗରରେ ଜଳଦସ୍ୟୁଙ୍କ ମୁକାବିଲା, ମ୍ୟାମାର, ଲାଓସ ଏବଂ ଭିଏତନାମରେ ଟାଇଫୁନ୍ ରିଲିଫ୍ ଅପରେସନ ପରିଚାଳନାରେ ଭାରତର ଭୂମିକାକୁ ମଧ୍ୟ ଉଲ୍ଲେଖ କରିଛନ୍ତି। ଏହି ଅବସରରେ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ଏବଂ ଗ୍ରୀକ୍ ପ୍ରଧାନମନ୍ତ୍ରୀ କିରିଆକୋସ୍ ମିତ୍ସୋଟିସ୍ ଜଳଦସ୍ୟୁ, ଆତଙ୍କବାଦ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ହେଉଥିବା ଆକ୍ରମଣକୁ ଉଲ୍ଲେଖ କରିବା ସହ ସାମୁଦ୍ରିକ ବିପଦ ଉପରେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଗାଜା ପରିସ୍ଥିତିକୁ ଦୃଷ୍ଟିରେ ରଖି ଇସ୍ରାଏଲ ସହିତ ସମସ୍ତ ପ୍ରକାର ବାଣିଜ୍ୟ ଆଲୋଚନାକୁ ବ୍ରିଟେନ୍ ସ୍ଥଗିତ ରଖିଛି। ଇସ୍ରାଏଲ ରାଷ୍ଟ୍ରଦୂତଙ୍କୁ ଡକାଇବା ସହ ୱେଷ୍ଟବ୍ୟାଙ୍କର ବସତି ସ୍ଥାପନକାରୀଙ୍କ ଉପରେ ନୂତନ କଟକଣା ବ୍ରିଟେନ୍ ଲାଗୁ କରିଛି। ବୈଦେଶିକ ସଚିବ ଡାଭିଡ୍ ଲାମି ଗାଜାରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନକୁ ଅନୈତିକ ବୋଲି ଅଭିହିତ କରିଛନ୍ତି। ସେଠାରେ ସହାୟତାକୁ ଅବରୋଧ କରିବା ଏକ ବଡ଼ ମାନବିକ ସଙ୍କଟ ସୃଷ୍ଟି କରିଛି ବୋଲି ବୈଦେଶିକ ସଚିବ ଶ୍ରୀ ଲାମି କହିଛନ୍ତି। ଗାଜାକୁ କ୍ଷତି ପହଞ୍ଚାଇବା ଏବଂ ପାଲେଷ୍ଟାଇନ୍ବାସୀଙ୍କୁ ଅନ୍ୟ ଦେଶକୁ ସ୍ଥାନାନ୍ତର କରିବା ବିଷୟରେ ଜଣେ ଇସ୍ରାଏଲ ମନ୍ତ୍ରୀଙ୍କ ମନ୍ତବ୍ୟକୁ ବୈଦେଶିକ ସଚିବ ଶ୍ରୀ ଲାମି ଦୃଢ଼ ନିନ୍ଦା କରିଛନ୍ତି। ଅନ୍ୟପକ୍ଷରେ ଇସ୍ରାଏଲ କହିଛି, ବାହ୍ୟଚାପ ଯୋଗୁଁ ଏହାର ସୁରକ୍ଷା ନୀତିରେ କୌଣସି ପରିବର୍ତ୍ତନ ଘଟିବ ନାହିଁ। ବ୍ରସେଲ୍ସରେ ଅନୁଷ୍ଠିତ ୟୁରୋପୀୟ ରାଷ୍ଟ୍ର ସଦସ୍ୟଙ୍କ ବୈଦେଶିକ ମନ୍ତ୍ରୀଗଣ ଇସ୍ରାଏଲ ସହିତ ବାଣିଜ୍ୟିକ ଚୁକ୍ତିକୁ ପୁନଃ ସମୀକ୍ଷା କରିବାକୁ ସହମତି ହୋଇଛନ୍ତି। ୟୁରୋପୀୟ ସଂଘ ଇସ୍ରାଏଲର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର। ଇସ୍ରାଏଲ ସାମଗ୍ରୀ ବାଣିଜ୍ୟର 32% ୟୁରୋପୀୟ ସଂଘ ମାଧ୍ୟମରେ ହୋଇଥାଏ। କର୍ମଚାରୀ ଭବିଷ୍ୟନୀତି ପାଣ୍ଠି ସଂଗଠନ ଇପିଏଫ୍ଓ ସହ ଚଳିତ ବର୍ଷ ମାର୍ଚ୍ଚ ମାସରେ 14 ଲକ୍ଷରୁ ଅଧିକ ସଦସ୍ୟ ସାମିଲ ହୋଇଛନ୍ତି। ଗତ ଫେବୃୟାରୀ ମାସ ତୁଳନାରେ ଏହି ସଂଖ୍ୟା 2.03% ବୃଦ୍ଧି ପାଇଛି। ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଗତ ମାର୍ଚ୍ଚ ମାସରେ ପ୍ରାୟ 7,54,000 ନୂତନ ସଦସ୍ୟ ଇପିଏଫ୍ରେ ପଞ୍ଜୀକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 18-25 ବର୍ଷ ବୟସ ମଧ୍ୟରେ 4,45,000 ସଦସ୍ୟ ଅଛନ୍ତି। ଏହା ବ୍ୟତୀତ 2 ଲକ୍ଷରୁ ଅଧିକ ନୂତନ ମହିଳା ସଦସ୍ୟ ଇପିଏଫ୍ରେ ପଞ୍ଜୀକୃତ ହୋଇଥିବା ମନ୍ତ୍ରଣାଳୟ କହିଛି। ଆଇପିଏଲ୍ କ୍ରିକେଟ୍ T20ରେ ଆଜି ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ଠାରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ମୁକାବିଲା ହେବ। ବର୍ଷା ହେବାର ପ୍ରାୟ 85% ସମ୍ଭାବନା ଥିବାରୁ ଫଳାଫଳ ନିର୍ଣ୍ଣୟ ପାଇଁ ଡକ୍ୱେଥ୍ ଲୁଇସ୍ ପଦ୍ଧତି ଆପଣାଯାଇପାରେ ବୋଲି କୁହାଯାଉଛି। ଗତକାଲି ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ରାଜସ୍ଥାନ ରୟାଲ୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ 6 ପରାସ୍ତ କରିଥିଲା। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଦେଶର 103 ପୁନଃ ବିକଶିତ ରେଳ ଷ୍ଟେସନକୁ ଆସନ୍ତାକାଲି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପରେସନ ସିନ୍ଦୁର ସମ୍ପର୍କରେ ଅବଗତ କରାଇବା ଲକ୍ଷ୍ୟ ନେଇ ଗଠିତ 7 ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ମଧ୍ୟରୁ ଜେଡିୟୁ ସାଂସଦଙ୍କ ନେତୃତ୍ୱାଧୀନ ଦଳର ଗସ୍ତ ଆରମ୍ଭ। ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ 20 ମାଓବାଦୀ ନିହତ। ଭାରତର ପ୍ରଥମ ପୂର୍ଣ୍ଣ ସାକ୍ଷର ରାଜ୍ୟ ଭାବେ ମାନ୍ୟତା ପାଇଲା ମିଜୋରାମ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର ଡଟ୍ ଜିଓଭି ଡଟ୍ ଆଇଏନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।